ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ମୁମ୍ବାଇଠାରେ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି. ବାୟୁ ପ୍ରଦୂଷଣ ହ୍ରାସ କରିବାରେ ବୈଦ୍ୟୁତିକ ଯାନ ହେଉଛି ସର୍ବୋତ୍ତମ ବିକଳ୍ପ କହିଲେ ସଡ଼କ ଓ ପରିବହନ ମନ୍ତ୍ରୀ. ଓଡ଼ିଶା ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି. ଅପରେସନ୍ ବ୍ରହ୍ମା ଅଧୀନରେ ମ୍ୟାମାରରେ ପହଞ୍ଚିଲା ଭାରତର 50 ଟନ୍ ସହାୟତା ସାମଗ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 8 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ. ମୁମ୍ବାଇଠାରେ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର 90ତମ ବାର୍ଷିକ ସମ୍ମିଳନୀର ଆଜି ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ. ଏଥିରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ପ୍ରମୁଖ ଉପସ୍ଥିତ ରହିବେ. ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସ୍ୱାଗତ ଭାଷଣ ପ୍ରଦାନ କରିବେ. ଦୁଇଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ଗତ ସନ୍ଧ୍ୟାରେ ମୁମ୍ବାଇଠାରେ ପହଞ୍ଚିଛନ୍ତି. ବିମାନ ବନ୍ଦରରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ. ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଫଣ୍ଟ ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି. ତାଙ୍କ ସହ ସେଠାକାର ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବୈଷୟିକ ଗୋଷ୍ଠୀର ପ୍ରତିନିଧି ଏବଂ ଭାରତ ଚିଲି ସାଂସ୍କୃତିକ ସମ୍ପର୍କ ପରିଷଦର ପ୍ରମୁଖ କର୍ମକର୍ତ୍ତା ଆସୁଛନ୍ତି. ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଫଣ୍ଟଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଫଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ. ତାଙ୍କ ସମ୍ମାନାର୍ଥେ ଆୟୋଜିତ ଭୋଜିସଭାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଫଣ୍ଟ ଆଗ୍ରା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତ କରିବେ. ମୁମ୍ବାଇ ଓ ବେଙ୍ଗାଲୁରୁଠାରେ ବ୍ୟବସାୟ ଏବଂ ଶିଳ୍ପ ପ୍ରତିନିଧି, ଷ୍ଟାର୍ଟଅପ୍ ଉଦ୍ୟୋଗର ମୁଖ୍ୟ, ଉଦ୍ଭାବକ ଏବଂ ବୈଷୟିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ଆଲୋଚନା କରିବେ. ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ବ୍ୟାପକ କରିବା ଏବଂ ପାରସ୍କରିକ ସ୍ୱାର୍ଥ ସମ୍ପନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ରାଷ୍ଟ୍ରପତି ଫଣ୍ଟଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ. ଲାଟିନ୍ ଆମେରିକା ଅଞ୍ଚଳରେ ଚିଲି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର. ୟୁଏନ୍ଏସ୍ସି ସଂସ୍କାର, ଜଳବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତି, ଆତଙ୍କବାଦ ମୁକାବିଲା ଆଦି ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶର ସମାନ ମତ ରହିଥିବା ଜଣାପଡ଼ିଛି. 2024 ଭାରତ ଓ ଚିଲି ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 2.6 ବିଲିୟନ୍ ଆମେରିକୀୟ ଡଲାର ରହିଥିଲା। ଚିଲିରେ ଭାରତୀୟ ନିବେଶ ପରିମାଣ ପ୍ରାୟ 620 ନିୟୁତ ଆମେରିକୀୟ ଡଲାର ହୋଇଛି। ଚିଲିକୁ ଔଷଧୀୟ ସାମଗ୍ରୀ ରପ୍ତାନୀ କରିବାରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ରର ମାନ୍ୟତା ହାସଲ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ବାୟୁ ପ୍ରଦୂଷଣ ହ୍ରାସ କରିବାରେ ବୈଦ୍ୟୁତିକ ଯାନ ହେଉଛି ସର୍ବୋତ୍ତମ ବିକଳ୍ପ। ମହାରାଷ୍ଟ୍ରର ଥାଣେଠାରେ ଗତକାଲି ଏକ ଇ ସାଇକେଲ୍ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ ଏହା କହିଛନ୍ତି। ସେ କହିଛନ୍ତି, ବାୟୁ ପ୍ରଦୂଷଣ ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ ଏବଂ କେନ୍ଦ୍ର ସରକାର ଏହାର ମୁକାବିଲା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। 2030 ସୁଦ୍ଧା ବୈଦ୍ୟୁତିକ ଯାନ ଉତ୍ପାଦନରେ ଭାରତ ସବୁଠାରୁ ଆଗରେ ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଦିନରେ ପେଟ୍ରୋଲ, ଡିଜେଲ ଏବଂ ବୈଦ୍ୟୁତିକ ଯାନର ମୂଲ୍ୟ ସମାନ ରହିବ ବୋଲି ସେ କହିଛନ୍ତି। ୱାକଅପ୍ ସଂଶୋଧନ ବିଲ୍ ସଂସଦରେ ଆଗତ ହେବା ସମୟରେ ଆଲୋଚନାରେ ଅଂଶଗ୍ରହଣ କରିବାକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦଳମତ ନିର୍ବିଶେଷରେ ସଂସଦର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ରିଜିଜୁ କହିଛନ୍ତି, ଯୁଗ୍ମ ସଂସଦୀୟ କମିଟି ଏହା ଉପରେ ବହୁ ତର୍ଜମା ଏବଂ ମତାମତ ଆଧାରରେ ସଂଶୋଧନ ପ୍ରସ୍ତାବଗୁଡ଼ିକ ସୁପାରିଶ କରିଛି। ରାଜନୈତିକ ଦଳଗୁଡ଼ିକର ସାଂସଦ ଏହି ବିଲ୍ ପ୍ରସ୍ତାବ ଆଲୋଚନାରେ ବିସ୍ତୃତ ଭାବେ ନିଜର ମତ ଉପସ୍ଥାପନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ବିଲ୍ ଉପରେ ମିଥ୍ୟା ପ୍ରଚାରଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ସେ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।
ଜେପିସି ବନା କରକେ ଇସ୍ ବିଲ୍ କୁ ରେଫର କିଆ ଗୟା 97 ଲାଖ ସେ ଭି ଜ୍ୟାଦା ମେମୋରାଣ୍ଡମ ରିକ୍ୱେଷ୍ଟ ସଜେସନ୍ସ ରିସିଭ କିଆ ହୈ ତୋ ଇସ୍ସେ ଜ୍ୟାଦା ୱାଇଡର କନ୍ସଲ୍ଟେସନ ଔର କିଆ ହୋ ସକତା ହୈ ଔର ତବ ଜା କରକେ ୱର୍କ ଆମେଣ୍ଡମେଣ୍ଟ ବିଲ୍ କୁ ଫିର ସେ ହମ୍ ପାର୍ଲାମେଣ୍ଟ ମେ ଲେକେ ଆ ରହେ ହୈ ରୁଲ କେ ମୁତାବିକ ପ୍ରୋସିଜିଓର କୁ ମେଣ୍ଟେନ କରତେ ହୁଏ ସାମ୍ବିଧାନିକ ପ୍ରକ୍ରିୟା ହୈ ତୋ ଜିସକୋ ଜିସ୍ ପାର୍ଟି କା ଭି ମତ ରଖନା ହୈ ପାର୍ଲାମେଣ୍ଟ ମେ ରଖିଏ ଦେର ରାତ ତକ ଅଗର ଚର୍ଚ୍ଚା କରନା ହୈ ହମ୍ ଚର୍ଚ୍ଚା କରନେ କେ ଲିଏ ତୟାର ହୈ।
ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓଡ଼ିଶା ଆଜି ସ୍ୱତନ୍ତ୍ର ପ୍ରଦେଶ ଗଠନର ନବେତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1936 ମସିହା ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ସରକାର ଏବଂ ରାଜ୍ୟବାସୀ ମିଳିତ ଭାବେ ସମସ୍ତଙ୍କ ପାଇଁ ଉଜ୍ଜଳ ଓ ନ୍ୟାୟୋଚିତ ଭବିଷ୍ୟତ ଲକ୍ଷ୍ୟରେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଓଡ଼ିଶାର ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଜାତୀୟ ବିକାଶକୁ ତ୍ୱରାନ୍ୱିତ କରୁଛି। ମହିଳା ସଶକ୍ତିକରଣ ଏବଂ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାର ଯୁଗାନ୍ତକାରୀ ସଫଳତା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ସେ କହିଛନ୍ତି। ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମୂଲ୍ୟବାନ ଅବଦାନ ପ୍ରଦାନ କରିଥିବା ବରପୁତ୍ରଙ୍କ ନୀତି ଏବଂ ଆଦର୍ଶ ସବୁଦିନ ସ୍କରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଆଜି ଓଡ଼ିଶା ଦିବସ ସମାରୋହ 2025 ଅନୁଷ୍ଠିତ ହେଉଛି। ଏଥିରେ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ସହିତ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ମୂଲ୍ୟବାନ ଅବଦାନ ଦେଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଥିରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥାନ ପାଇବ। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ମୁଖ୍ୟ ଆବାସିକ କମିଶନର ବିଶାଲ ଗଗନ କହିଛନ୍ତି, ଓଡ଼ିଶା ଦିବସ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରା ପ୍ରଦର୍ଶନ କରାଯିବ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କେନ୍ଦ୍ର ମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ହସ୍ତଶିଳ୍ପ ମେଳାର ଆୟୋଜନ କରାଯାଇଛି ବୋଲି ଶ୍ରୀ ଗଗନ କହିଛନ୍ତି। ଅପରେସନ୍ ବ୍ରହ୍ମା ଦିନରେ ମ୍ୟାମାର୍ର ୟାଙ୍ଗୁନ୍ଠାରେ ଗତକାଲି ଭାରତ ପକ୍ଷରୁ ପଠାଯାଇଥିବା 50 ଟନ୍ ମାନବିକ ସହାୟତା ଓ ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀକୁ ହସ୍ତାନ୍ତର କରାଯାଇଛି। ମ୍ୟାମାର୍ରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ଅଭୟ ଠାକୁର ଆଇଏନ୍ଏସ୍ ସତ୍ପୁରା ଏବଂ ଆଇଏନ୍ଏସ୍ ସାବିତ୍ରୀ ଦ୍ୱାରା ପଠାଯାଇଥିବା ଏହି ସାମଗ୍ରୀକୁ ହସ୍ତାନ୍ତର କରିଛନ୍ତି। ୟାଙ୍ଗୁନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନାର 6 ବିମାନ ଏବଂ 5 ଭାରତୀୟ ନୌଜାହାଜ ମାଧ୍ୟମରେ ସହାୟତା ସାମଗ୍ରୀ ମ୍ୟାମାର୍କୁ ପଠାଯାଇଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ମ୍ୟାମାର୍ରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2056କୁ ବୃଦ୍ଧି ପାଇଥିବା ସେଠାକାର ଅଧିକାରୀ ସୂଚନା ଦେଇଛନ୍ତି। 3,900 ଜଣ ଆହତ ହୋଇଥିବା ବେଳେ 270 ଜଣ ଏବେ ବି ନିଖୋଜ ଥିବା ଜଣାପଡ଼ିଛି। ଏହି ଭୂକମ୍ପର ପ୍ରଭାବ ଥାଇଲାଣ୍ଡ, ଭିଏତନାମ, ଲାଓସ ଏବଂ ଦକ୍ଷିଣ ପଶ୍ଚିମ ଚୀନ୍ରେ ଅନୁଭୂତ ହୋଇଥିଲା। ଅନ୍ୟପକ୍ଷରେ ସେଠାକାର ସରକାର ଗତକାଲିଠାରୁ 7 ଦିନ ପାଇଁ ଜାତୀୟ ଶୋକ ପାଳନ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀଠାରେ ଗତକାଲି ନେଦରଲ୍ୟାଣ୍ଡସ୍ ପ୍ରତିପକ୍ଷ କାସ୍ପର ଭେଲ୍ଡକ୍ୟାମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଉଦ୍ଭାବନ, ଜଳ ସଂରକ୍ଷଣ, କୃଷି, ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସୁଦୃଢ଼ୀକରଣ ଦିଗରେ ଆଲୋଚନା ହୋଇଛି। ଏଥିସହ ସେମିକଣ୍ଡକ୍ଟର, ସବୁଜ ହାଇଡ୍ରୋଜେନ୍, ଶିକ୍ଷା କ୍ଷେତ୍ର ଏବଂ ଦକ୍ଷତା ବିକାଶ ନେଇ ସହଭାଗିତାର ନୂତନ ମାର୍ଗ ଉନ୍ମୋଚନ କରିବା ଲକ୍ଷ୍ୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ଦୁଇଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ଭେଲ୍ଡକ୍ୟାମ୍ପ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଶ୍ରୀ ଭେଲ୍ଡକ୍ୟାମ୍ପଙ୍କ ଏହି ଗସ୍ତ ଭାରତ ନେଦରଲ୍ୟାଣ୍ଡସ୍ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଦଳ 8 କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଟସ୍ ଜିତି ମୁମ୍ବାଇ କୋଲକାତାକୁ ବ୍ୟାଟିଂ କରିବାକୁ ଆହ୍ୱାନ କରିଥିଲା। କୋଲକାତା 16 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 116 ସଂଗ୍ରହ କରିଥିଲା। ଅଙ୍ଗକ୍ରିଶ ରଘୁବଂଶୀ ଦଳ ପକ୍ଷରୁ ସର୍ବାଧିକ 26 ସଂଗ୍ରହ କରିଥିଲେ। ମୁମ୍ବାଇ ଦଳ ପକ୍ଷରୁ ପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ଅଶ୍ୱିନୀ କୁମାର 4 ୱିକେଟ୍ ଅକ୍ତିଆର କରିଥିଲେ। 117 ବିଜୟ ଲକ୍ଷ୍ୟକୁ ମୁମ୍ବାଇ ଦଳ 12 5 ବଲ୍ରେ 2 ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ଦଳ ପକ୍ଷରୁ ରାନ୍ ରିକେଲ୍ଟନ୍ ଅପରାଜିତ 62 ସଂଗ୍ରହ କରିଥିଲେ। ଅଶ୍ୱିନୀ କୁମାରଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମୁମ୍ବାଇଠାରେ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି। ବାୟୁ ପ୍ରଦୂଷଣ ହ୍ରାସ କରିବାରେ ବୈଦ୍ୟୁତିକ ଯାନ ହେଉଛି ସର୍ବୋତ୍ତମ ବିକଳ୍ପ, କହିଲେ ସଡ଼କ ଓ ପରିବହନ ମନ୍ତ୍ରୀ। ଓଡ଼ିଶା ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଉପରାଷ୍ଟ୍ରପତି। ଅପରେସନ୍ ବ୍ରହ୍ମା ଅଧୀନରେ ମ୍ୟାମାରରେ ପହଞ୍ଚିଲା ଭାରତର 50 ଟନ୍ ସହାୟତା ସାମଗ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 8 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।